ॐ नमो भगवते वासुदेवाय।
ॐ नमः भगवते वासुदेवाय।
ॐ नमो भगवते वासुदेवाय।
ॐ नमः भगवते वासुदेवाय।
श्रीमद्भागवतम् दशम स्कंद 13वां अध्याय श्लोक 51। आत्मादिस्तंभ पर्यन्ते आत्मादिस्तंभ पर्यन्ते मूर्तिमद्भिस्तराचरैः मूर्तिमद्भिस्तराचरैः नृत्य गीता जनिका ही पृथक पृथक उपासितः पृथक पृथक उपासितः आत्मादिस्तंभ पर्यन्ते मूर्तिमद्भिस्तराचरैः नृत्य गीता जनिकार ही पृथक पृथक उपासितः पृथक पृथक उपासितः आत्मादिस्तंभ पर्यन्ते मूर्तिमद्भिस्तराचरैः नृत्य गीता जनिकाः पृथक् पृथक् उपासिता आत्मादिस्तंभ पर्यन्ते नृत्य गीतादि अनेकाः पृथक् पृथक् उपासिताः। ये बोल करियो तो शब्दन बाद आत्मा आदि स्तंभ पर्यन्ते ही ब्रह्मा गठरु नगण्य जीव पर्यन्त मूर्तिमद्भि मूर्तिमान हुई चरचरेहि स्थावर एवं जंगम नृत्य गीता आदि अनेकार ही नृत्य गीतादि पूजार विविध उपचार द्वारा पृथक पृथक उपासितः पृथक पृथक भाव पूजित हुई। श्लोक अनुवाद चतुर्मुख ब्रह्मांड ठारु नगण्य जीव पर्यंत स्थावर एवं जंगम समस्ते मूर्तिमान हुई नृत्य गीत प्रभृति विविध उपचार द्वारा सेमानक क्षमता अनुसार पृथक पृथक भाव से ही समस्त विष्णु मूर्तिमान आराधना करुले ବାଇବାର୍ତ୍ତ ମହାରାଜ କହୁଛନ୍ତି ଯେ ଅସଂଖ୍ୟ ଜୀବ ସେମାନଙ୍କ ଯୋଗ୍ୟତା ଏବଂ କର୍ମ ଅନୁସାରେ ଭଗବାନଙ୍କ ବିଭିନ୍ନ ପ୍ରକାର ସେବାରେ ଯୁକ୍ତ ଜୀବର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ ସମସ୍ତେ ଭଗବାନଙ୍କର ସେବା କରୁଛନ୍ତି ଏପରି କେହି ନାହିଁ ଯିଏ ଭଗବାନଙ୍କର ସେବା କରୁନାହିଁ ଆମମାନଙ୍କୁ ନିମ୍ନ ସ୍ଥିତିରୁ ଉଚ୍ଚ ସ୍ଥିତିକୁ ଉନ୍ନୀତ ହେବାକୁ ହେବ ଏବଂ ସର୍ବୋଚ୍ଚ ପଦ ହେଉଛି ବୃନ୍ଦାବନରେ ଭଗବାନଙ୍କର ସାକ୍ଷାତ ସେବା କିନ୍ତୁ ସମସ୍ତେ ଭଗବାନଙ୍କ ସେବାରେ ତ ଯୁକ୍ତ ଭଗବାନ ସେବାକୁ ଅସ୍ୱୀକାର କରିବା ହିଁ ମାୟା ଅଟେ ଏକଲା ଈଶ୍ୱର କୃଷ୍ଣ ଆର୍ଷ ନୃତ୍ୟ ଯାହାର ଯେଛି ନାଚାଏ ସେ ତେଇଛେ କରେ ନୃତ୍ୟ ଶ୍ରୀକୃଷ୍ଣ ହିଁ କେବଳ ପରମେଶ୍ୱର ଅଟନ୍ତି ଏବଂ ଅନ୍ୟ ସମସ୍ତେ ତାଙ୍କର ନୃତ୍ୟ ଶ୍ରୀକୃଷ୍ଣ ଯେପରି ନଚାନ୍ତି ସେହିପରି ସମସ୍ତେ ନୃତ୍ୟ କରନ୍ତି ଏକଥା ଚୈତନ୍ୟ ଚରିତ୍ରାମୃତ ଆଦିଲୀଳା 5ମ ଅଧ୍ୟାୟ 142 ଶ୍ଳୋକରେ କୁହାଯାଇଛି। ଦୁଇ ପ୍ରକାର ଜୀବ ଅଛନ୍ତି ସ୍ଥାବର ଏବଂ ଜଙ୍ଗମ ଯେପରି ଗଛମାନେ ଗୋଟିଏ ଜାଗାରେ ଠିଆ ହୋଇଥାନ୍ତି କିନ୍ତୁ ପିପିଲିକା ମାନେ ଗତିଶୀଳ ବ୍ରହ୍ମା ଦେଖିଲେ ଯେ ନିକୃଷ୍ଟତମ ଜୀବ ପର୍ଯ୍ୟନ୍ତ ବିଭିନ୍ନ ରୂପ ଧାରଣ କରି ଭଗବାନଙ୍କ ସେବାରେ ଯୁକ୍ତ ଜୀବ ଯେପରି ଭଗବାନଙ୍କ ଆରାଧନା କରେ ସେହି ଅନୁସାରେ ସେ ରୂପ ପ୍ରାପ୍ତ ହୁଏ। ଜଡ଼ ଜଗତରେ ଜୀବ ଯେଉଁ ଶରୀର ପ୍ରାପ୍ତ ହୁଏ ତାହା ଦେବତାମାନଙ୍କ ଦ୍ୱାରା ନିୟନ୍ତ୍ରିତ ତାକୁ ବେଳେବେଳେ ଗ୍ରହ ନକ୍ଷତ୍ରର ପ୍ରଭାବ ବୋଲି କୁହାଯାଏ। ଭଗବତ ଗୀତା 3ତୀୟ ଅଧ୍ୟାୟ 27 ଶ୍ଳୋକରେ ସେ ବିଷୟରେ କୁହାଯାଇଛି। ପ୍ରକୃତେ କ୍ରିୟମାଣାନି गुणी कर्माणी सर्वश प्रकृति नियम अनुसार जीव देवता मान द्वारा नियंत्रित हुए समस्त जीव विभिन्न भाव में श्रीकृष्ण को सेवा करते से कृष्ण भावनामय हमारी जितेबाला से सेवा पूर्ण रूपे प्रकाशित हुए गोटे फूल जपरी कढ़ी ठार धीरे धीरे विकसित हो तार सौरभ एवं सौंदर्य प्रकाश कै से जीव जो कृष्ण भक्ति स्तर को आसे से तार प्रकृत स्वरूपर सौंदर्य पूर्ण रूपे विकसित हुए ताकि चर्म सौंदर्य एवं बासनार चर्म चरितार्थता उत्पादा कृष्ण दृष्टा भूतले श्रीमदे भक्त सुरदान स्वामी नाम नम सद्भक्त मणि मणिपुर धुवाय च प्रभुपाद सद्वाणी प्रचार हरे कृष्ण आम भागवत क्लास को श्रीधर प्रभु परिवार को स्वागत करी रामजी चाहते आप भागवत क्लास रुंतु जदिव आपण प्लान थिला सकाल पढ़ापी साढ़े आठटे कि रामजी कह ना ना कथा शुणिक तुम जीव आम गत काली कहूल गत काली जो लीला चलती ब्रह्मा विमोहन लीला ब्रह्मा जो चोरी कर नहींगले भगवान सांग बाड़क मान बत्सा मान रखिक आसीगले गुंफा भितर गोटे त्रुटि भितर आ भर गोटे वर्ष होगला कि जो लीला चलता ब्रह्मा चोरी करने पूर्व से लीला चली तेणु सी जो आश्चर्यचकित होगले ब्रह्मा भगवान प्रति अपराध कर देते कि भगवान से अपराध ग्रहण नक कृपा करतमान निज रूप देखा तेणु गत काली जो रूप देख कहला रूप विषय आलोचना होता से आलोचना कराइला भगवान और भक्तों मति एक प्रकार बद्धजीव एवं मुक्तजीव भेत तफात होटा बद्धजीव जो प्रकार प्लान प्रोजेक्ट करे से सबू भगवान आप्रूव करूव न करपारती कारण भगवान होती हनुमंता भगवदगीता तेर अध्याय भगवान कहते उपदष्टा हनुमंता च भर्ता भक्ता महेश्वर भगवान होती सबकि साक्षी एवं सी सबकि अनुमति प्रदान करती बिना अनुमति में घास पत्र हलिपर ना एवं सी हूँ समस्त पालनकर्ता एवं सी हूँ उपभोगकारी एवं सी हूँ सबकि मालिक तेणु यही भाव में जो मैंने बद्धजीव से निजर कामना पूरण करने सब विभिन्न प्रकार कामना करती भगवान केतटा कामना को सांसन करती आते कामना सांसन नक भगवान इच्छा तेणु कंग्राजी मत कान प्रपोजेस गॉड डिस्पोजेस आपण जो कामना अच्छे आप आसिले आप कामना कले जीवे बोली भगवान कहले ना एमती जीव तेणु भगवान अनुमति प्रदान न कले कि काम हो पारना तेणु जो मैंने मुक्त जीव से जो कामना कामना न थाए ताकर जो कामनाटा आसे से कामनाटा हूँ भगवान इच्छा से कथा खाली आलोचना करूँ जो मुक्त जीव जहाँ कामना करते सीटा प्रकृत भगवान इच्छा प्रकाश करते से आम जमी गुरुदेव कामना था ये गोटे मंदिर निर्माण हम विराट बड़ मंदिर तेनाली यहाँ प्रकृत गुरुदेव कामना नुह भगवान रामजी कामना रामजी इच्छा कहीं विराट मंदिर हो दादरा पश्चिम ओडिशार लोक मैंने उपकृत हवा संगे संगे गौरव भक्त महाराज पाक जीव गौरव जीव तक जहा हो भुवनेश्वर भुवनेश्वर से रही थे महाराज से कि आसी ये स्थानी ग्रहण कले 2006 तेणु गत किसी दिन ते गत मस आत्मनिवेदन महाराज से कहते आम सबुदे कामना करवा विशेष भाव जो मैंने पूजारी से कामना करेंगे भगवान को आरा श्रृंगार कला बेले से यहाँ करेंगे तांकर इच्छा जो रही विराट बड़ मंदिर से पूर्ण हो ଏବଂ ହନୁମାନଙ୍କୁ ଶୃଙ୍ଗାର କଲାବେଳେ ମଧ୍ୟ ହନୁମାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ପ୍ରଭୁ ଆପଣ ଯେଉଁଭଳି ଭାବରେ ରାମଜୀଙ୍କର କାମ କରିଛନ୍ତି, ଆପଣଙ୍କ କୃପାରୁ ସମୁଦ୍ର ଲଙ୍ଘନ କରିଗଲେ ଭଗବାନ ରାମଜୀଙ୍କ କୃପାରୁ, ସେହିଭଳି ଭାବରେ ଆମର ବର୍ତ୍ତମାନ ଅସମ୍ଭବ ଲାଗୁଛି, ସମୁଦ୍ର ଲଙ୍ଘନ ଭଳି ଅସମ୍ଭବ କାର୍ଯ୍ୟ ଲାଗୁଛି। ସେ ବିରାଟ ବଡ଼ ମନ୍ଦିର ଦେଖିଛନ୍ତି, ତା'ର ଇଏ ଦେଖିଛନ୍ତି କେଉଁଭଳି ମନ୍ଦିର ହେବ, ମନ୍ଦିର ହେବ ତା'ର ବ୍ଲୁ ପ୍ରିଣ୍ଟ ହେଇଛି। ଏତେ ବିରାଟ ମନ୍ଦିର କେହି ବର୍ତ୍ତମାନ ଚିନ୍ତା କରିପାରୁନାହାନ୍ତି, କଳ୍ପନା କରିପାରୁନାହାନ୍ତି। ହନୁମାନ ମଧ୍ୟ ଚିନ୍ତା କରିପାରୁନଥିଲେ ଯେ ସେ ଯାଇପାରିବେ, ସମୁଦ୍ର ଲଙ୍ଘିପାରିବେ ବୋଲି, ଶହେ ଯୋଜନର ସମୁଦ୍ର, କାରଣ ହନୁମାନ ଅଭିଶାପ ପ୍ରାପ୍ତ ହୋଇଯାଇଥିଲେ। ହନୁମାନ ପିଲାଦିନେ ଯେଉଁ ନଟଖଟ କରୁଥିଲେ, ଋଷିମାନେ ଅଭିଶାପ ଦେଇଥିଲେ ତୁମେ ତୁମର ଶକ୍ତିକୁ ଭୁଲିଯିବ, କିନ୍ତୁ ତାଙ୍କର ଶକ୍ତିକୁ ଯଦି ଯିଏ ମନେ ପକାଇଦେବ ସେ ପୁଣି ମନେ ପକାଇବେ, ମନେ ପଡ଼ିବ ତାଙ୍କର। ତେଣୁ ଆମର ଯେଉଁ ରହିଛନ୍ତି ଜାମ୍ବବାନ, ଜାମ୍ବବାନ ମଧ୍ୟ ବହୁତ ଶକ୍ତିଶାଳୀ। ଜାମ୍ବବାନ ସେତେବେଳେ ଭଗବାନ ରାମଚନ୍ଦ୍ରଙ୍କ ସମୟରେ ତ୍ରେତା ଯୁଗରେ କହିଲେ ପ୍ରାୟ 800,000 ବର୍ଷ ପୂର୍ବର କଥା। ସେତେବେଳେ ଜାମ୍ବବାନଙ୍କୁ ଯେତେବେଳେ କୁହାଗଲା ତୁମେ ଲଙ୍ଘନ କର, ନା ମୁଁ ଲଙ୍ଘନ କରିପାରିଥାନ୍ତି, କାହିଁକି ନା 12-20 ଲକ୍ଷ ପୂର୍ବର ଘଟଣା, ଯେତେବେଳେ ଭଗବାନ ଆସିଥିଲେ ସତ୍ୟଯୁଗରେ, ସେହି ସମୟରେ ସେ 1,00,000 ବର୍ଷ ତଳ ଘଟଣା, ପୂର୍ବର ଘଟଣା, ସେହି ସମୟରେ ସେ ସମଗ୍ର ପୃଥିବୀକୁ 14 ବାର ବୁଲି ଯାଇଥିଲେ, ନା କେତେବାର ବୁଲି ଯାଇଥିଲେ, କାହିଁକିନା ଭଗବାନ ବାମନ ଦେବ ଯେଉଁ ଆସିଥିଲେ ଛୋଟ ବଟୁ ରୂପରେ ଆସିଥିଲେ, କିନ୍ତୁ ବିରାଟ ତ୍ରିବିକ୍ରମ ସ୍ୱରୂପ ଧାରଣ କରିଛନ୍ତି, ବିରାଟ ବିଶ୍ୱ ରୂପ ଧାରଣ କରିଥିଲେ। ଗୋଟିଏ ପାଦରେ ତଳେ ଯେଉଁ ରହିଛି, ପୃଥିବୀ ତଳେ ଯେତେ ଲୋକ ରହିଛି ସବୁ ମାପି ଦେଲେ, ଆଉ ଗୋଟିଏ ପାଦରେ ଉପର ଲୋକକୁ ନେଇଗଲେ, ସବୁ ପୃଥିବୀ ଭେଦ କରି ବ୍ରହ୍ମଲୋକ ଭେଦ କରି ଚିତ୍ ଜଗତରେ ପ୍ରବେଶ କରିଗଲା। ଚିତ୍ ଜଗତରେ ଯେଉଁ ଜଳ ରହିଛି କାରଣାନବ ଜଳ, ସେ ଜଳ ପ୍ରବେଶ କଲା, ମାନେ ଏ ବ୍ରହ୍ମାଣ୍ଡକୁ ଆସିଲା, ପୃଥିବୀକୁ ଆସିନଥିଲା, ସେ ସେଇ ସ୍ୱର୍ଗଲୋକ ପର୍ଯ୍ୟନ୍ତ ଥିଲା। ତେଣୁ ଏହିଭଳି ଭାବରେ ତ୍ରିବିକ୍ରମ ଉପରେ ଯେତେବେଳେ ଭଗବାନ ବିଶ୍ୱରୂପ ଦେଖାଇଥିଲେ, ସେ ସମୟରେ ଭେରି ବଜାଇକରି ଜାମ୍ବବାନ ସମଗ୍ର ବିଶ୍ୱରେ ବୁଲି ଆସିଥିଲେ, କାହିଁକିନା ଏମିତି ଆମର ପ୍ରଭୁ ଏହିଭଳି ଭାବରେ ଛଳନା କଲେ ବଳିକୁ। ଛଳୟସି ବିକ୍ରମଣେ ବଳି ମଦ୍ଭୁତ ବାମନ, ପଦନଖ ନିରଜନିତ ଜନ ପାବନ, କେଶବ ଘୃତ ବାମନ ରୂପ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ ହରେ, ଜୟ ଜଗଦୀଶ। ଭଗବାନ ହେଇକରି ମଧ୍ୟ ଛଳନା କଲେ, ଆଉ ତା କଥା କ'ଣ କହିବା, ଭଗବାନ କହିଲେ ନା ଭଗବତ ଗୀତାରେ, ମୁଁ ତ ଛଳନା କଲେ, କେଉଁଠି କହିଲେ, ଦ୍ୟୁତଂ ଛଳୟତାମସ୍ମି, ଦ୍ୟୁତ କ୍ରୀଡ଼ା ହେଉଛି ଭଗବାନଙ୍କର ଛଳନା, ସେ ଗୋଟେ ମଧ୍ୟ ଭଗବାନଙ୍କ ବିଭୂତି ଯୋଗରେ କୁହାଗଲା କଥା। ତେଣୁ ଭଗବାନ ଛଳନା କଲେ ଏଇଭଳି ଭାବରେ, ଛୋଟ ଛୋଟ ପାଦ ଦେଖି ତ୍ରିଣୀ ପଦାନି ସମିତାନି ମତମ, ଭୂମି ତିନି ପାଦ ଭୂମି, ମୋର ଛୋଟ ଛୋଟ ପାଦ ଦେଖି କହିଲେ ଏଇ ପାଦରେ ପଦାନି ତ୍ରିଣୀ ଦତ୍ତେନ୍ଦ୍ରିୟ, ଏ ଦତ୍ତେନ୍ଦ୍ରିୟ ବଳି ମହାରାଜ, ତମର ମୋର ବେଶୀ କିଛି ଦରକାର ନାହିଁ, ବେଶୀ ଅଧିକ ଆବଶ୍ୟକ କରୁନାହିଁ, ବା ଆବଶ୍ୟକ କରୁଛି ତିନି ପାଦ ଭୂମି, କେଉଁ ପାଦରେ ତିନି ପାଦ ଭୂମି, ନା ସମିତାନି ପଦାଙ୍ଗମ, ଛୋଟ ଛୋଟ ପାଦ ଦେଖାଇଦେଲେ ଏଇ ପାଦରେ ତିନି ପାଦ ମୋର ଭୂମି ଦରକାର। ତେଣୁ ଭଗବାନ ଯେତେବେଳେ ମାପିବାକୁ ଆରମ୍ଭ କଲେ, ଆଉ ସେ ପାଦରେ ଛୁପାଇଦେଲେ, ବିରାଟ ପାଦ ବାହାର କଲେ। ତେଣୁ ଜାମ୍ବବାନ ଭୁରି କ'ଣ ଭେରି ବଜାଇକରି ବୁଲି ଆସିଲେ, ପ୍ରଭୁ ଏମିତି ଆମର ସୁନ୍ଦର ପ୍ରଭୁ, ଛୋଟ ଛୋଟ ପାଦ ଦେଖିକି କହିଲେ ତିନି ପାଦ ଭୂମି ନେବେ ବୋଲି, କିନ୍ତୁ ବିରାଟ ପାଦରେ ବର୍ତ୍ତମାନ ମାପୁଛନ୍ତି। ସେଇଭଳି ସେଇ ଜାମ୍ବବାନ ସେତେବେଳେ ତ୍ରେତା ଯୁଗର ସମୟରେ କହିଲେ, ମୋର ବୋଧେ ଶକ୍ତି ଅଛି, ମୁଁ ଡେଇଁପାରିବି, କିନ୍ତୁ ମୋର ବୃଦ୍ଧ ହୋଇଗଲି ବୋଲି ତ୍ରେତା ଯୁଗରେ କହିଥିଲେ। ତାପରେ ତ୍ରେତା ଯୁଗ ପରେ ଯେତେବେଳେ ଦ୍ୱାପର ଯୁଗ ଆସିଲା, ଭଗବାନ କୃଷ୍ଣ ଆସିଲେ 864,000 ବର୍ଷ ତଳର କଥା ପରେ, ସେତେବେଳେ ଜାମ୍ବବାନ କ'ଣ କଲେ ନା ତାଙ୍କର କନ୍ୟା ଜାମ୍ବବତୀକୁ ବିବାହ କରିଛନ୍ତି କୃଷ୍ଣଙ୍କୁ। ଏସବୁକୁ ଆମେ ଚିନ୍ତା କରିପାରିବା ନାହିଁ। ଯାହା ହଉ, ହନୁମାନଙ୍କୁ ଯେତେବେଳେ ମନେ ପକାଇଦେଲେ, ହନୁମାନ ସେଇଠୁ ଡାଇଁଲେ, ଗୋଟିଏ ମାନେ ଡିଆଁ ମାରିଲେ, ଶ୍ରୀ ଜୟ ଶ୍ରୀରାମ ଦେଇ ମାରିଲେ ଗୋଟେ ଡିଆଁ, ଯାଇ ପହଞ୍ଚିଲେ ଲଙ୍କାରେ ପହଞ୍ଚିଗଲେ। ତେଣୁ ଆ ଭିତରେ ବହୁତ ଘଟଣା ମଧ୍ୟ ହେଇଛି, ସେ ସମୁଦ୍ର ଭିତରେ ମୈନାଙ୍କ ପର୍ବତ ଆସିଥିଲା ହନୁମାନଙ୍କୁ ସାହାଯ୍ୟ କରିବା ପାଇଁ। ଆଉ ଜଣେ ରାକ୍ଷସୀ ମଧ୍ୟ ଉଠିଲା, ତାକୁ ହନୁମାନ ଗିଳିଦେବ ବୋଲି, ଏଇଭଳି ଭାବରେ ବହୁତ କଥା ରହିଛି। କିନ୍ତୁ ହନୁମାନ ଯେତେବେଳେ ସମୁଦ୍ର ଲଙ୍ଘନ କରୁଥିଲେ ସେତେବେଳେ ଅସମ୍ଭବ ଥିଲା, କିନ୍ତୁ ହନୁମାନ ସମୁଦ୍ର ଲଙ୍ଘନ କରିକି ଆସିଲେ, ସମୁଦ୍ର ଲଙ୍ଘନ କଲେ ଏବଂ ଫେରିଲେ ମଧ୍ୟ, ସୀତାଜୀଙ୍କର ଠାବ କରି ଫେରିଲେ ମଧ୍ୟ। ସେହିଭଳି ଭାବରେ ବର୍ତ୍ତମାନର ଯେଉଁ ଏଇ ଯେଉଁ ମନ୍ଦିର କଥା ଶୁଣିଲା ବେଳକୁ ଆମେ ଭାବୁଛୁ ସେଇଭଳି ଭାବରେ ଅସମ୍ଭବ, କିନ୍ତୁ ହନୁମାନ ଯେଉଁଭଳି ଭାବରେ ଅସମ୍ଭବକୁ ସମ୍ଭବ କରିଥିଲେ ଭଗବାନ କୃପାରୁ ତାଙ୍କର ଭକ୍ତ କରିଦେଇପାରିଲେ, ସେଇଭଳି ଭାବରେ ଏ ଅସମ୍ଭବ କଥା ମଧ୍ୟ ସମ୍ଭବ ହେବ। ଯାହା ହଉ, ଏଭଳି ଭାବରେ ଯେତେବେଳେ ବ୍ରହ୍ମା ଦର୍ଶନ କରୁଛନ୍ତି, ତା ପୂର୍ବରୁ ଶ୍ଳୋକରେ ଦେଖାଗଲେ ବହୁତ ସୁନ୍ଦର ରୂପ ଦେଖାଉଛନ୍ତି ତାଙ୍କର, ଯେଉଁ ବିଭିନ୍ନ ପ୍ରକାର ଚତୁର୍ଭୁଜ ଧାରଣ କରିଛନ୍ତି, ବିଭିନ୍ନ ଅଳଙ୍କାର ସବୁ ଧାରଣ କରିଛନ୍ତି ଏବଂ ସୁନ୍ଦର ସ୍ମିତ ହାସ୍ୟ କରୁଛନ୍ତି, ଏସବୁ ବର୍ଣ୍ଣନା କରାଯାଇଛି ପୂର୍ବରୁ। ତେଣୁ ବର୍ତ୍ତମାନ ବ୍ରହ୍ମା ଦେଖୁଛନ୍ତି କ'ଣ ନା, ଆତ୍ମାଦି ସ୍ତମ୍ଭ ପର୍ଯ୍ୟନ୍ତ, ଆତ୍ମା କହିଲେ ନିଜ ବ୍ରହ୍ମା, ଅନେକ ବ୍ରହ୍ମା ସବୁ ଆସୁଛନ୍ତି ସେଠି ଭଗବାନଙ୍କର ସ୍ତୁତି କରୁଛନ୍ତି। ସ୍ତମ୍ଭ ଛୋଟ ପିମ୍ପୁ ଠାରୁ ଆରମ୍ଭ କରି ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କର ମୂର୍ତ୍ତି ମଧ୍ୟ ଚରାଚରେଇ। ଭୌତିକ ଜଗତରେ ଦୁଇ ପ୍ରକାର ଜୀବ ରହିଛନ୍ତି, ଗୋଟେ ଚର ଆଉ ଗୋଟେ ହେଉଛନ୍ତି ଅଚର। ଚର ଜୀବ ହେଉଛନ୍ତି ଅଧିକାଂଶ, ଅଚର ଜୀବ ହେଉଛନ୍ତି 20 ଲକ୍ଷ ପ୍ରକାର, ସ୍ଥାବରା 300 ଲକ୍ଷ, 84 ଲକ୍ଷ ପ୍ରକାର ଜୀବରୁ 20 ଲକ୍ଷ ହେଉଛନ୍ତି ଚର। ପାହାଡ଼ ପର୍ବତ ମଧ୍ୟ ଅଚର ନୁହଁ, ସ୍ଥାବର ନୁହଁ, ସେମାନେ ମଧ୍ୟ ଜଙ୍ଗମ। ଆଗରୁ ପାହାଡ଼ ପର୍ବତମାନଙ୍କର ଥିଲା ପକ୍ଷ ଥିଲା, ସେମାନେ ଉଡ଼ି ଯାଉଥିଲେ ପକ୍ଷରେ ତାଙ୍କର ଉଡ଼ିକି ଚାଲି ଯାଉଥିଲେ। କିନ୍ତୁ ସେମାନେ ଯେତେବେଳେ ଯେଉଁ ଗୋଟେ ଜାଗାରେ ରହୁଥିଲେ, ଲ୍ୟାଣ୍ଡିଂ କରୁଥିଲେ, ସେ ସମୟରେ ଯେତେ ଘର ଦ୍ୱାର ସବୁ ଥିଲା ସବୁ ଚୁର୍ମାର ହୋଇଯାଉଥିଲା। ତେଣୁ ସେମାନେ ଯେତେବେଳେ ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ, ଇନ୍ଦ୍ର କ'ଣ କଲେ ନା, ତାଙ୍କର ଯେଉଁ ବଜ୍ର ରହିଛି ବଜ୍ରରେ ସବୁ ତାଙ୍କ ପକ୍ଷକୁ ସବୁ ଛେଦନ କରିଥିଲେ। ତେଣୁ ମୈନାଙ୍କ ପର୍ବତ ସେ ଯାଇକି ଲୁଚିକିରି ସମୁଦ୍ର ଭିତରେ ଆଶ୍ରୟ ନେଇଥିଲା। ତେଣୁ ଯେତେବେଳେ ହନୁମାନ ଯେତେବେଳେ ବର୍ତ୍ତମାନ ଆସୁଛନ୍ତି ଭଗବାନ ରାମଜୀଙ୍କର କାର୍ଯ୍ୟ କରିବା ପାଇଁ, ତେଣୁ ମୈନାଙ୍କ ପର୍ବତ ସେ ସମୁଦ୍ର ଭିତରୁ ବାହାରିଲେ। ତେଣୁ ସେ କହିଲେ ଯେ ମୋତେ ମୋର ସେବା ଗ୍ରହଣ କରନ୍ତୁ, କିନ୍ତୁ ହନୁମାନ କହିଲେ ମୁଁ ଟିକିଏ ବ୍ୟସ୍ତ ଅଛି, କାମ ସରିଲା ପରେ ଦେଖିବା କହିକିରି ଛୁଇଁ ଦେଇକି ପଳାଇଗଲେ। ତେଣୁ ଇଏ 20 ଲକ୍ଷ ପ୍ରକାର ସ୍ଥାବର ଜୀବ ଅଛନ୍ତି, ଯିଏ ଗୋଟିଏ ସ୍ଥାନରେ ରୁହନ୍ତି, ସେମାନେ ଯାଇପାରିବେ ନାହିଁ, ସ୍ଥାବର ଜୀବ। ତେଣୁ ଆମର ପ୍ରକୃତି ହେଉଛି ଆମେ ସର୍ବଗ୍ରହ, ଆମେ ଚାଲିବା ପାଇଁ ଇଚ୍ଛା କରିବା ସର୍ବଗ୍ରହ, ନିତ୍ୟ ସର୍ବଗତ ସ୍ଥାନ ରଚଳ ଏବଂ ସନାତନ ଆସିବ ଆତ୍ମା, ଯେଉଁ କ'ଣ ସାଂଖ୍ୟ ଯୋଗରେ ଭଗବାନ କହିବେ ସେ କଥା, ଆତ୍ମାର ଯେଉଁ ଧର୍ମ ହେଉଛି ସର୍ବଗ୍ରହ, ନିତ୍ୟ ସର୍ବଗ୍ରହ ସ୍ଥାଣୁ ଅଚଳୟଂ ସନାତନ। ତେଣୁ ସେ ଚାହିଁବ ଯିବା ପାଇଁ କିନ୍ତୁ ଯାଇପାରୁନଥିବ, ଏ ଗୋଟେ ବନ୍ଧନ, ବଦ୍ଧ ଜୀବ ଅବସ୍ଥା। ତେଣୁ ଜଳଜୀବରୁ ଯେତେବେଳେ ଜଳଜୀବର ନେକ୍ସଟ ପ୍ରମୋସନ୍ ହେଉଛି, ସେ ସ୍ଥାବର ଜନ୍ମ ପ୍ରାପ୍ତ ହେଉଛି, ଜଳଯା 9 ଲକ୍ଷାଣି, ତାପରେ ସ୍ଥାବର 20 ଲକ୍ଷ ଦି। ତେଣୁ ସ୍ଥାବର ଜନ୍ମରେ 20 ଲକ୍ଷ ଜନ୍ମ ପର୍ଯ୍ୟନ୍ତ ସେ ବହୁତ କଷ୍ଟ ପାଇବ, ଚାହୁଁଥିବ ଯିବା ପାଇଁ ଗୋଟେ ଜାଗାକୁ ଯାଇପାରୁନଥିବ। ତେଣୁ ଯେଉଁ ରହିଛି ଶାଖା ପୋଷାକ ଇତ୍ୟାଦି ବୃଦ୍ଧି ହେଉଛି, କିନ୍ତୁ ଗୋଟିଏ ସ୍ଥାନରେ ରହିଛି ସେ, ଗଛ ଉପରେ ଯାଇପାରୁନାହିଁ। ଏଇଭଳି ଭାବରେ 20 ଲକ୍ଷ ପ୍ରକାର ସ୍ଥାବର ଜୀବ ଅଛନ୍ତି, ଏମାନଙ୍କୁ ଅଚର ବୋଲି କୁହାଯାଏ, ସେମାନେ ଚରିପାରିବେ ନାହିଁ, ବିଭିନ୍ନ ସ୍ଥାନକୁ ଯାଇପାରିବେ ନାହିଁ। କିନ୍ତୁ 64 ଲକ୍ଷ ପ୍ରକାର ଜୀବ ହେଉଛନ୍ତି ଚର ଜୀବ, ସେମାନେ ଜଙ୍ଗମ, ସ୍ଥାବର ଜଙ୍ଗମ ଭେଦରେ 2 ପ୍ରକାର ଜୀବ ରହିଛନ୍ତି। ତେଣୁ ଏ ସମସ୍ତ ଜୀବ ଯେତେ ସବୁ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ବ୍ରହ୍ମା ସବୁ ସୃଷ୍ଟି କରିଛନ୍ତି ତାକୁ ସବୁ ବ୍ରହ୍ମା ଦେଖୁଛନ୍ତି ଏ ସମସ୍ତେ ନୃତ୍ୟ ଗୀତାଦି ଅନେକାଏ ହରେଇ ବହୁତ ପ୍ରକାର ଉପହାର ସହିତ ନୃତ୍ୟ ଗୀତ କରୁଛନ୍ତି ହରେ କୃଷ୍ଣ କୃଷ୍ଣ ହରେ ରାମ 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 ହରେ ଭଗବାନ ଏ ଯେଉଁ ସବୁ ବାହାର କରିଛନ୍ତି ସବୁ ସୃଷ୍ଟି କରିଛନ୍ତି କଳା ନୃତ୍ୟ କଳା ଗୀତ କଳା ଅଖିଳ ଗୁରୁ ସିଏ ଭଗବାନ ସବୁକିଛିର ଅଖିଳ ଗୁରୁ ଥରେ କୁହାଗଲା ଯେ ନାରଦ ମୁନି ଏ ଗୋଟେ ଅବଶ୍ୟ ବ୍ୟଙ୍ଗରେ କୁହାଯାଇଛି ତେଣୁ ମହାରାଜ ଯମରାଧବନ୍ଧୁ ସେ ମହାରାଜ କହୁଥିଲେ ଥରେ ନାରଦ ମୁନି ଆଗରୁ ଥିଲେ ଗନ୍ଧର୍ବ ଥିଲେ ଗନ୍ଧର୍ବ ବିଦ୍ୟା ଏ ଯେଉଁ ସଙ୍ଗୀତ ଇତ୍ୟାଦି ଏସବୁ ଗନ୍ଧର୍ବ ବିଦ୍ୟା ତେଣୁ ଗନ୍ଧର୍ବ ଥିଲେ ବହୁତ ସୁନ୍ଦର ନୃତ୍ୟ ପରିବେଷଣ କରୁଥିଲେ ବହୁତ ସୁନ୍ଦର ଗୀତ ପରିବେଷଣ କରୁଥିଲେ କିନ୍ତୁ ତାଙ୍କୁ ଦେଖି 7 ଜଣ କନ୍ୟା ଆସିକରି ଉପହାସ କରିବା ପାଇଁ ଲାଗିଲେ ତେଣୁ ସେ ପଚାରିଲେ ସେ କିଏ ନା ଆମେ ହେଉଛେ ସପ୍ତସ୍ୱର ସାରେ ଗାମା ପାଧାନି ଯେଉଁ ସଙ୍ଗୀତ ରହିଛି ଏ 7ଟି ସ୍ୱର ରହିଛି ବିଭିନ୍ନ ରାଗ ରହିଛି ବିଭିନ୍ନ ରାଗରେ କେଉଁ ସମୟରେ କେଉଁ ରାଗ ଗୀତ ଗାନ ହେବ ତା'ର ସବୁ ରହିଛି ଆପଣ ସେ ଆଇଡ଼ିଆ ଅଛି ଭକ୍ତିବିନୋଦ ଠାକୁର ଯେଉଁ ଗୀତ ଲେଖିଛନ୍ତି ତା ଦେହରେ ରାଗ କଥା ଦେଇଛନ୍ତି ରାଗ ବ୍ରହ୍ମଙ୍କ ରାଗ ତେଣୁ ଏ ଯେଉଁ ରାଗ ରହିଛି ଥରେ ଆକବରଙ୍କର ସଭାରେ ନବରତ୍ନ ଥିଲେ ତାଙ୍କ ଭିତରୁ ଜଣେ ରତ୍ନ ହେଉଛନ୍ତି ସଙ୍ଗୀତଜ୍ଞ ତାନସେନ ବହୁତ ସୁନ୍ଦର ସଙ୍ଗୀତ ଗାନ କରନ୍ତି ତେଣୁ ଆକବର ତାଙ୍କ ସଙ୍ଗୀତ ଶୁଣି ବହୁତ ପ୍ରୀତ ବହୁତ ଆନନ୍ଦ ବୃଦ୍ଧି କରନ୍ତି କିନ୍ତୁ କହିଲେ ଥରେ କହିଲେ ତୁମେ ଏତେ ସୁନ୍ଦର ଗୀତ ଗାନ କରୁଛ ତୁମର ଗୁରୁ କିଭଳି ଗୀତ ଗାନ କରୁନଥିବେ ତାଙ୍କର ଗୁରୁ ତେଣୁ ଯେତେବେଳେ କହିଲେ ସେ କହିଲେ ମୋର ଗୁରୁ ସିଏ ଆଉ କାହା ପାଇଁ ଗୀତ ଗାନ କରନ୍ତି ନାହିଁ କେବଳ ଭଗବାନ ପାଇଁ ଗୀତ ଗାନ କରନ୍ତି ହରେ କୃଷ୍ଣ 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 ହରେ 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 ରାମ କିନ୍ତୁ ଆକବର ବହୁତ ଅନୁରୋଧ କରିବାରୁ ସେ ଗଲେ ତାନସେନ ଗଲେ ତାଙ୍କ ଗୁରୁଙ୍କ ପାଖକୁ ଆକବର ଗଲେ ଲୁଚିକି ରହିଲେ ତାନସେନ ଭିତରୁ ଗଲେ ଗୁରୁଙ୍କ ଆଶ୍ରମକୁ କହିଲେ ଗୁରୁଙ୍କୁ ପ୍ରଣାମ କରିକି କହିଲେ ଗୁରୁଦେବ ମୋର ସେ ଅମକ ରାଗଟା ଟିକେ ମୁଁ ଠିକ୍ ଭାବରେ ଗାଇପାରୁନି ଟିକେ ନା ତୁ ଗାଁ ତ ଦେଖିବା ତେଣୁ ସେ ଗାଇବା ପାଇଁ ଆରମ୍ଭ କଲେ ସେ ଗାଈଟା ଜାଣିକି ସେ ଜାଣିଛନ୍ତି ଭୁଲ କଲେ ରାଗଟା ଠିକ୍ ଭାବରେ ବୁଲିଲେ ନାହିଁ ତେଣୁ ଗୁରୁଦେବ ବହୁତ କ୍ରୋଧ ହେଇକିରି କହିଲେ ଏ ଭୁଲ ଭାବରେ ଗୀତ ବୋଲୁଛୁ କହିକି ନିଜେ ସେ ରାଗରେ ବୁଲିଲେ ଏତେ ସୁନ୍ଦର ଗୀତ ରହିଛି ଗୀତର ଯେଉଁ ରହିଛି ପ୍ରଭାବ ରହିଛି କୁହାଯାଏ ମେଘମଲ୍ଲାର ରାଗ ଗୋଟେ ରହିଛି ଯେଉଁ ରାଗରେ ଗାନ କଲେ ମେଘ ଆସିଯିବ ମେଘବୃଷ୍ଟି ହୋଇଯିବ ଜାଣିଛନ୍ତି କଥା ମେଘମଲ୍ଲାର ରହିଛି ତେଣୁ ଇଏ ଯେଉଁ ରହିଛି ରାଗ ରହିଛି ଇଏ ରାଗ ସବୁ ରହିଛି ବିଭିନ୍ନ ପ୍ରକାର ସମୟରେ ଭୋରୁ କେଉଁ ରାଗ ବୋଲାଯିବ ମଙ୍ଗଳା ଆଳତିରେ ମଙ୍ଗଳା ଆଳତିରେ ତା'ର ରାଗ ରହିଛି କେଉଁ ରାଗରେ ସେ ଗାନ କରାଯିବ ମୁଁ ଥରେ ବୃନ୍ଦାବନ ପରିକ୍ରମା କରୁଥିଲି ସକାଳେ ମଙ୍ଗଳା ଆଳତିରେ ଯେଉଁ ଗୀତ ବୋଲିଲେ କ'ଣ ଯେଉଁ ସଂସାର ଦାବା ନଳଲୀ ଲୋକ ଯେ ଗୋଟେ ଅଲଗା ସ୍ୱରରେ ବୋଲିଦେଲେ ଲୋକନାଥ ମହାରାଜ କହିଲେ ମଙ୍ଗଳା ମଙ୍ଗଳା ଇଏ ଯେଉଁ ରହିଛି ସେଇ ସ୍ୱରରେ ବୋଲ ତା'ର ସ୍ୱର ରହିଛି ଭଗବତ ଗୀତାରେ ଯେଉଁ ରହିଛି ବୃହତ୍ ସାମ ତଥା ସାମ୍ନା ବେଦରେ 4 ପାଞ୍ଚ ଭିତରେ ଶ୍ରେଷ୍ଠ ବେଦ ହେଉଛି ସାମ ବେଦ ବେଦାନାମ ସାମ ବେଦ ଅସ୍ମି ସାମ ବେଦରେ ମଧ୍ୟ ବିଭିନ୍ନ ପ୍ରକାର ସ୍ତୋତ୍ର ସବୁ ରହିଛି ତା ଦେହରେ ଗୋଟିଏ ସ୍ତୋତ୍ର ହେଉଛି ବୃହତ୍ ସାମ ସ୍ତୋତ୍ର ଯେଉଁଟା ପ୍ରଭୁପାଦ ମହାରାଜ କହିଛନ୍ତି ରାତି ଅଧରେ ସେଇଟା ଗାନ କରାଯାଏ ତେଣୁ ବିଭିନ୍ନ ରାଗ ରହିଛି କେଉଁ ରାଗରେ ସେ ଗୀତ ବୋଲାଯିବ ତେଣୁ ଭଗବାନଙ୍କର ସବୁ ଏମାନେ ସବୁ ନୃତ୍ୟର ମଧ୍ୟ ବିଭିନ୍ନ ପ୍ରକାର ଛନ୍ଦ ରହିଛି କେତେ ଛନ୍ଦ ଜାଣେ ଲୋ ସହି ନନ୍ଦ ରାଜାର ଟିକି ପିଲାଟି କେତେ ଛନ୍ଦ ଜାଣେ ଲୋ ସହି বলি যাহাকু কহ চিড়ি পকাইলা বকার পাটি কেতে ছন্দ জানিলু সহি রাজার টিকি পিলাটি কেতে ছন্দ জানিলু সহি। এইভাবে ভাবে বহু সুন্দর গীত সব রয়েছে আমার ওড়িয়া কবি মানে গান করেছেন। তেমন নৃত্যের মধ্যে বিভিন্ন প্রকার ছন্দ রয়েছে। অখিল গুরু কলিয়ার গুরু হচ্ছেন ভগবান স্বয়ং ভগবান কৃষ্ণ। ভগবান যে নৃত্য কলে নৃত্য করা গোটে সলিড বেশ দরকার। গোটে যে বেশ যদি সলিড না হলল হোক বেশ সে জন নৃত্য করে পার না। কিন্তু ভগবান যে নৃত্য করছেন কালিয় ফণারে নৃত্য করছেন। কালিয়ার ফণা হাজার ফণা রয়েছে, শহে এক হচ্ছে মুখ্য ফণা। সে ফণার যে ফণা কৃষ্ণকে দংশন করা উদ্যত হচ্ছে সেই ফণারে নৃত্য করছেন। এবং সবু নৃত্যের যে ছন্দ রয়েছে সে ছন্দরে সব নৃত্য করছেন। স্বর্গের অপ্সরা মানে নৃত্য করছেন, গন্ধর্ব মানে গান করছেন, বাদ্যবাদন করছেন। এইভাবে ভাবে অখিল নৃত্য গুরু ভগবান কৃষ্ণ নৃত্য করছেন। অখিল গুরু সে খালি নৃত্য নুহ, সব কিছুর গুরু হচ্ছেন সে। বসুদেবং সুতং দেবং কংস চাণুরমর্দন দেবকী পরমানন্দম কৃষ্ণ বন্দে জগদ্গুরু। সে জগদ্গুরু সব কিছুর গুরু হচ্ছেন সে ভগবান। তেমন সব কিছু তাঙ্কঠারু আসছে, জন্মাদি আসছে, যত সব কিছু তাঙ্কঠারু আসছে, নৃত্য গীত ইত্যাদি যেতে সব রয়েছে। কেতে প্রকার কেতে এই স্বর সাতটি স্বর, কিন্তু কেতে প্রকার স্বর আপনার সব গীত বলছেন, কেতে স্বরের লিখছেন, কেতে প্রকার স্বর রয়েছে, কেতে প্রকার ছন্দ রয়েছে, কেতে গীত নৃত্য সব হচ্ছে। তেমন সমস্তে এইভাবে ভাবে বিভিন্ন উপহার দিয়ে খালি নৃত্য গীত নাই, বিভিন্ন প্রকার সব আনিছেন ভেটি দেওয়া পাই ভগবান ভেটি দেছেন। নৃত্য গীতাদি অনেকাই অনেকা হয়ে অনেক প্রকার উপহার সহিত ভগবানকে পূজা করছেন। পৃথক পৃথক উপাসিত পৃথক ভাবে সব উপাসনা করছেন। এটা দেখলে আপর পুন বহু কথা দেখবে, বিভিন্ন প্রকার অণিমা লঘিমা ইত্যাদি সব সিদ্ধি অছি সে সেমান সেমান হতে। এই মানে সব এই যে আসলে চরাচর কহিলে তাঙ্কর অধিদেব মানে দেবতা মানে সব আসছেন। সব কিছুর দেবতা অধিদেব রয়েছেন জনে, তেমন ভূমির গোটে অধিদেব রয়েছেন, দেবী রয়েছেন। তেমন এইভাবে সব সেমান সব আসি ভগবানকর পূজা আর্চনা করছেন। তেমন এটা কহবার উদ্দেশ্য হচ্ছে যে সমস্তে একলা ঈশ্বর কৃষ্ণ, একমাত্র প্রভু নিয়ন্ত্রণ করছেন ভগবান কৃষ্ণ। যার যেছে নাচায় সে তেছে করে নৃত্য। কৃষ্ণ চৈতন্য চট্টাম দেবতা কুযাই একলা ঈশ্বর, তাঁক উপরে আপনি ঈশ্বর না সর্বশ্রেষ্ঠ ঈশ্বর সে হচ্ছেন কৃষ্ণ। বিশ্বর পরম কৃষ্ণ সচ্চিদানন্দ বিগ্রহ পরম ঈশ্বর সে, তাঁক উপরে কে নিয়ন্ত্রণকারী না সে হচ্ছেন পরম ঈশ্বর। তেমন এমিতিকি বলরাম ইত্যাদি মধ্যে সেই ভগবান কৃষ্ণকর সেবার নিযুক্ত নিয়োজিত অছন্তি। কিন্তু যে মানে ভগবানকে গ্রহণ করু নাহান্তি সেমানে ভগবানকে সেবা করছেন না নাই? সমস্তে ভগবানকে সেবা করছেন। মম বর্তমান বর্তন্তে মনুষ্যা পার্থ সর্বস, সমস্তে ভগবানকর সেবা করছেন। কে ডাইরেক্ট সেবা করছে কি ইনডাইরেক্ট সেবা করছে, যেমন উদাহরণ দিয়া যায় সমস্তে সরকার নিয়ম মানবে, যখন নিয়ম ভঙ্গ কলে জেল জেলে সরকার নিয়ম অছে না, সেটা সরকার নিয়ম না, জেলে রাখি মধ্যে সে সরকার নিয়ম মানবে মানবে, ভঙ্গ করার প্রশ্ন না, যদি ভঙ্গ কলে তার পুঁ সেই জবরদস্তি তাকে জেল দিয়া যাই তাকে সেই সরকার নিয়ম মানিয়া পড়ব। তেণু যেমন বুদ্ধিমান ব্যক্তি সেমানে ভগবানক সিধাসড়ক শরণ যাতে। জীবের স্বরূপ হয় কৃষ্ণের নিত্য দাস, ইয়ে হচ্ছে জীবর স্বরূপ, ইয়ে হচ্ছে ধর্ম। জীবর ধর্ম আমি গতকাল কৌলে সবাই পুরুষাং পর ধর্ম হচ্ছে শ্রেষ্ঠ ধর্ম, ইয়ে আত্মার ধর্ম। তেমন জীবর ধর্ম হচ্ছে সে হচ্ছে কৃষ্ণর নিত্য দাস, भगवान पर दास है, शिव नित्य दासत्व मुक्ति पाई पाई अलग ना ता नु सब नित्य कृष्ण नित्य दास। तेणु जो मैंने ये जीवर स्वरूप प्रभुपाद महाराज थे पाश्चात जगत प्रवचन दौले तेणु सी कहले तो सब बहुत धनी व्यक्ति सब रही पाश्चात जगत तेणु आम जो पढ़ु पिलादे आमेरिकार जड़े छोट पा पढ़ाक जाता क्लास परीक्षा पड़ता रचना लिखाप कौन ना सब दरिद्र व्यक्ति किए आमेरिकार सब दरिद्र व्यक्ति किए तेणु सी लिखला सब दरिद्र व्यक्ति हूँ सी जार गोटे कार अच्छी घरे घरे गोटे कार रही सी हूँ सब दरिद्र व्यक्ति आमेरिकार सब दरिद्र संज्ञा हूँ यहाँ तक घरे गोटे गोटे कार दरिद्र व्यक्ति मिनिमम पाँच दसटा कार रही ना बापा गोटे कार माँ गोटे कार पुअर गोटे कार झीर गोटे कार घोर गोटे कार ये समस्त गोटे गोटे कार रहा गोटे कार समस्त कम कर जहाँ पाखे गोटे कार अच्छे सी सब दरिद्र व्यक्ति ये आम पढ़ु पे तेणु ये प्रभुपाद महाराज जो कथा कहते सी समय से कहले कहे ये किए अच्छी कि कहींपर जी कृष्ण भगवान दास नुहत भगवान जीवर स्वरूप है कृष्ण नित्य दास ये कहींपर कि जो मैंने कौन मु भगवान नुह भगवान दास नुह भगवान सेवक नुह मु मालिक मु भगवान ये असुर प्रभृति लोक कहते यहाँ छोट सद्या कहश्वर हम हम भोगी सिद्ध हम बलवान सुखी मुझे ईश्वर मुझे भगवान। तेणु प्रभुपाद कहले जार जी भगवान ग्रहण करना भगवान सेवा करना से कार सेवा कर गड गड सेवा न कले उल्टे दे डग सेवा कर सका उठिले कुकुर धरी चलले आमर एटी गोटे खाली कुकुर धरी जाऊँगी कितना पाश्चात्य जगत में जो कुकुर धरी चलिए चलते गोटे धरवे थी गोटे धरवे कुकुर जब विष्ठा मलत्याग कला से विष्ठा को लेकिन जी बैक ने पक फाइन होमर ये सब कुकुर ये करदे कि फाइन हो कुकुर मालिक फाइन हो कुकुर सेवा कर सका उठिले कुकुर सेवा आरंभ कले ये बद्ध जीवर लक्षण नित्य जीव सका उठला भगवान सेवा आरंभ कला हरे कृष्ण 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 हरे 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 राम राम तेणु जीवर जन मनुष्य जन्म प्राप्त होती मानने से यही ज्ञानटा प्राप्त हवा कथा जे मुर कहीं सेवा करी भगवान कहीं सेवा न करी अन्नर सेवा करने द्वारा से संतुष्ट हो पार ना कि कृष्ण सेवा कले से प्रकृत आनंद प्राप्त हव सभी सांगत जय आत्मा सुप्रसिद्धति आत्मार आनंद विधान हो पार भगवान सेवा कले आम जो धर्म हूँ से धर्म पालन कले आम प्रकृत आनंद प्राप्त हो पार ना दुख कष्ट भोग चल तेणु ये स्तर रही जन मनुष्य जन प्राप्त होती मानने से गोटे उन्नत चेतना प्राप्त होती चेतन से जो भगवान सेवार निजुक्त रहा ताहले से गोटे समय आसीबो जो से कृष्ण चेतना लाभ कर संघ नाम हो कृष्ण चेतना संघ कृष्ण चेतना कहले कौन चेतनार सर्वोत्तम उन्नति स्तर जो रही है कृष्ण चेतना आमर चेतना बर्तमान मुकुलित चेतना स्तर रही अन्य जो 64 लक्ष जीव अच्छा 80 लक्ष जीव अच्छा से मैने चेतना उन्नत नुह से मैंने ये ब्रह्म तत्व इत्यादि चिंता करें ना कि जन मनुष्य जन प्राप्त हो मैंने से ब्रह्म जिज्ञासा कर तेणु यही चेतना स्तर मुकुलित चेतना स्तर नेक्स्ट जो उन्नति स्तर जब प्राप्त हो जाए से विकसित चेतना विकसित चेतना तेणु विकसित चेतना स्तर को जब पुणी आहरी उन्नत कर पूर्ण विकसित चेतन पहुँच ପୂର୍ଣ୍ଣ ବିକଶିତ ଚେତନା ହେଉଛି କୃଷ୍ଣ ଚେତନା। ସେଥିପାଇଁ ଆମର ସଂଘର ନାମ ହେଉଛି କୃଷ୍ଣ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା କୃଷ୍ଣ ଚେତନା ସଂଘ, କୃଷ୍ଣ ଭାବନା ସଂଘ। ଯେତେବେଳେ ଆମେରିକାରେ 1966 ମସିହାର କଥା, ଯେତେବେଳେ ଇସ୍କନ୍ ମୁଭମେଣ୍ଟ ଆରମ୍ଭ ହେଲା, ରେଜିଷ୍ଟ୍ରେସନ୍ ହେବ, କ'ଣ ନାଁ ଦିଆଯିବ, ଆମ ସୁଷମ ଭକ୍ତିସ୍ୱର ଦାମୋଦର ସ୍ୱାମୀ ମହାରାଜ ଯାଇଥିଲେ, ବ୍ରହ୍ମପୁର ଯାଇଥିଲେ। ବ୍ରହ୍ମପୁର ଆଙ୍କୁଶପୁର ଗୋଟେ ମନ୍ଦିର ଅଛି, ସେଠି ମନ୍ଦିର ଯେଉଁ ରହିଛି, ମନ୍ଦିର ନିର୍ମାଣ ଦିଆ ମାନେ ସେ ଫାଉଣ୍ଡେସନ୍ ଦେଲେ। ତେଣୁ ସେଠିକାର ସେ ଓନର୍ ଯିଏ ଜାଗା ସେ ଦେଇଛନ୍ତି, ସେ ରାମଜୀଙ୍କର ଭକ୍ତ। ତେଣୁ ସିଏ ହେଉଛି, ସେ କହିଲେ ଆମର ଏଠି ରାମ ମନ୍ଦିର ହେବ, କିନ୍ତୁ ଆମ ହେଉଛି କୃଷ୍ଣ ଚେତନା ସଂଘ, କୃଷ୍ଣଙ୍କର ଭକ୍ତ ଆମେ। ତେଣୁ କ'ଣ ନାମ ଦିଆଯିବ, ଏ ମନ୍ଦିର ନାମ କ'ଣ ଦିଆଯିବ, ସେଇଟା ପଚାରିଲେ ମହାରାଜଙ୍କୁ। ମହାରାଜ ନାମ ଦେଲେ ରାମ ଗୋବିନ୍ଦ ମନ୍ଦିର, ରାମ ଗୋବିନ୍ଦ ମନ୍ଦିର, ଜୟ ଶ୍ରୀ ରାମ ଗୋବିନ୍ଦ ମନ୍ଦିର କି। ସେହିଭଳି ଭାବରେ ଯେତେବେଳେ ପ୍ରଭୁପାଦ ଇସ୍କନ୍ ମୁଭମେଣ୍ଟ ଆରମ୍ଭ ହେଉଥିଲା, ଇସ୍କନ୍ ଆମେ ବର୍ତ୍ତମାନ କହିଦେଉଛୁ, ସେତେବେଳେ ନାଁ କ'ଣ ଦିଆହେବ ଚିନ୍ତା ହେଉଥିଲା, କ'ଣ ଦିଆଯିବ, ଇଣ୍ଟରନ୍ୟାସନାଲ ସୋସାଇଟି କ'ଣ ଦିଆଯିବ ନାମ। ପ୍ରଭୁପାଦ ମାନେ ଜାଣିଛନ୍ତି, ପ୍ରଭୁପାଦ କହିଲେ କୃଷ୍ଣ କନସିୟସନେସ୍, କିନ୍ତୁ ତାଙ୍କର କେତେଜଣ ଶିଷ୍ୟ କହିଲେ ପ୍ରଭୁ ଯଦି ଆମେ କୃଷ୍ଣ କନସିୟସନେସ୍ କହିବା, ତାହେଲେ ଲୋକମାନେ କହିବେ ଇଏ ହେଉଛି ହିନ୍ଦୁ ଧର୍ମ, ଏଇଟା ସେମାନେ ହିନ୍ଦୁ ଦେବତା। ତେଣୁ ସେ କହିଲେ ଗଡ୍ କନସିୟସନେସ୍ କରିବା, ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ ଗଡ୍ କନସିୟସନେସ୍। କିନ୍ତୁ ପ୍ରଭୁପାଦ ମହାରାଜ କହିଲେ ଯେ ଯଦି ଆମେ ଗଡ୍ କନସିୟସନେସ୍ କରିବା, ତାହେଲେ ଲୋକ ବୁଝିପାରିବାନି କିଏ ଭଗବାନ, କିଏ ଭଗବାନ ଲୋକ ବୁଝିପାରିବେ ନାହିଁ, ଯାହାକୁ ତାକୁ ଭଗବାନ ବୋଲି କହିବେ। ତେଣୁ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ଯେତେ ସବୁ ବିଭିନ୍ନ ପ୍ରକାର ଭଗବାନଙ୍କର ଅବତାର ସବୁ ରହିଛନ୍ତି, ଏସବୁ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଆମେ ନେକ୍ସଟ ସଣ୍ଡେ ଏଇଟା କହିବା। ଏତେ ଚାଂସ କଳାପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ଇନ୍ଦ୍ରାରି ବ୍ୟାକରଣ ଲୋକଂ ଉଡ଼ୟନ୍ତି ଯୁଗେ ଯୁଗେ। ଏ ନେକ୍ସଟ ଷ୍ଟାଣ୍ଡାର୍ଡ଼ ପ୍ରୋଗ୍ରାମ ଏଇଟା କ୍ଲାସ୍, ଏ ଶ୍ଳୋକ ହେବ ବୁଝିଲେ 1328। ଆମେ ଗତ ରବିବାର ଯେଉଁ ଆଲୋଚନା କଲେ, ଯେଉଁ 6 ପ୍ରଶ୍ନର ଉତ୍ତର ସବୁ ଦେଇଛନ୍ତି ସୁତ ଗୋସ୍ୱାମୀ ଦ୍ୱିତୀୟ ଅଧ୍ୟାୟରେ, ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ 4 ପ୍ରଶ୍ନର ଉତ୍ତର ଆମେ ଗତକାଲି ଆଲୋଚନା କରିଥିଲେ। ନେକ୍ସଟ ସଣ୍ଡେ ଆମେ ଆଉ 2 ପ୍ରଶ୍ନର ଉତ୍ତର ତୃତୀୟ ଅଧ୍ୟାୟରେ ରହିଛି, ସେଇଟା ବର୍ଣ୍ଣନା କରିଛନ୍ତି। ତେଣୁ ଅବତାରମାନ ବିଷୟରେ ଯେତେବେଳେ କହୁଛନ୍ତି ସୁତ ଗୋସ୍ୱାମୀ, ସେତେବେଳେ 22 ଅବତାର ବିଷୟରେ କହିଲେ, 22 ଅବତାର ବିଷୟରେ କହି 19 ଏବଂ 20 ଅବତାରକୁ ଭଗବାନ ବଳରାମ ଏବଂ କୃଷ୍ଣ ରୂପରେ ବର୍ଣ୍ଣନା କରିଛନ୍ତି। ତେଣୁ ସୁତ ଗୋସ୍ୱାମୀଙ୍କର ଚିନ୍ତା ପଡ଼ିଗଲା, ଯେତେବେଳେ କଥା କହୁଛନ୍ତି ସେତେବେଳେ ମଧ୍ୟ ବକ୍ତାକୁ ଚିନ୍ତା କରିବାକୁ ପଡ଼ୁଛି କ'ଣ କହିବେ। ତେଣୁ ସୁତ ଗୋସ୍ୱାମୀ ଚିନ୍ତା କଲେ, କଥା କହିବା ସମୟରେ ଚିନ୍ତା କରୁଛନ୍ତି, ମୁଁ କୃଷ୍ଣଙ୍କୁ ଅବତାର ବିଷୟରେ କହିଦେଲି, ଲୋକମାନେ ଭାବିବେ ଏଇ ଜଣେ ଅବତାର। ତେଣୁ ସେ ସ୍ପଷ୍ଟୀକରଣ ଦେଲେ 1328 ଶ୍ଳୋକରେ, ଏଇଟା କହିଲେ ଏତେ ଚାଂସ କଳାପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ଯେତେ ସବୁ ଶୁକରଦେବ କୁମାର ଦେବ ଶୁକରଦେବ ଇତ୍ୟାଦି ନାରାୟଣ ନାରଦମୁନି କପିଳଦେବ ଏସବୁ ବିଭିନ୍ନ ପ୍ରକାର 22 ଅବତାର ବିଷୟରେ କହିଲେ। ତେଣୁ କହି ତାପରେ କହିଲେ ଏତେ ଚାଂସ କଳାପୁଂସ, ଏ ଯେଉଁ ଅଂଶ, ଯେଉଁ ଭଗବାନ ଯେଉଁ ଅବତାରମାନ କଥା କହିଲି, କିଏ ଭଗବାନର ଅଂଶ, ଭଗବାନଙ୍କର ଡାଇରେକ୍ଟ କ'ଣ ଯେଉଁ ଏକ୍ସପାନ୍ସନ୍ ହେଉଛନ୍ତି ବଳରାମ, କୃଷ୍ଣଙ୍କର ପ୍ରଥମ ଅଂଶ ହେଉଛନ୍ତି ବଳରାମ, ବଳରାମଙ୍କର ଯେଉଁ ବିସ୍ତାର ତାଙ୍କୁ କୁହାଯାଏ କଳା, ଅଂଶର ଅଂଶକୁ କଳା କୁହାଯାଏ। ତେଣୁ କିଏ ଭଗବାନଙ୍କର ଅଂଶ, କିଏ ଭଗବାନଙ୍କର କଳା, ଏତେ ଚାଂଶ କଳା ପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ପୁଂସ ଭଗବାନ ଅଛନ୍ତି ପୁରୁଷ, ସେହି ଭଗବାନ ପରମ ପୁରୁଷ କୃଷ୍ଣଙ୍କର, କୃଷ୍ଣଙ୍କର ସବୁ କିଏ ଅଂଶ ବା କିଏ କଳା, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ, ଏତେ ଚାଁହ ଏସବୁ ହେଉଛନ୍ତି ଭଗବାନଙ୍କର ଅଂଶ ବା କଳା, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ, ଭଗବାନ ସ୍ୱୟଂ ଭଗବାନ କୃଷ୍ଣ। ତେଣୁ ସମ୍ମାନ ଯୋଗୀ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ତେଣୁ कृष्णस्तु भगवान स इंद्रारी व्याकुल लोकम। देवता माने मुख्य होती इंद्र, देवता मान राजा इंद्र होती देवता मान राजा, तांकर अरि होती असुर माने। असुर माने सब देवता मान विरुद्ध युद्ध घोषणा करती कहीं आम श्रेष्ठ। थे देवता मैंने असुर मान भितर प्रतिद्वंदी है किए श्रेष्ठ गोटे कथाटे रही। ब्रह्मा पाक गले ब्रह्मा पाक जा पचारे जो आम भाई किए श्रेष्ठ आप डिसाइड करते ना हाउ डिसाइड कर आगे तुम खाया पिया कर बर्तमान जो आप खाया दिजो। तेणु ब्रह्मलोक ब्रह्मलोकर जो ऐश्वर्य रही आम चिंता करना तेणु भगवान गोटे श्लोक कही ब्रह्मा ऐश्वर्य कौटा सहस्र युग पर्यंत महज ब्रह्मण विदु तर गोटे दिन हूँ आम एक हजार दिव्य युग युद्ध ऐश्वर्य आम जाना। तेणु ब्रह्मलोक विराट हल रही प्रसाद हल विराट हल रही कहले खाई सर जे तुम्हें असुर मान कहले समस्त जगह खंड दुटा ब्याच करवा फास्ट असुर जीवे फास्ट से कह आम फास्ट कह आम कौन प्रख्यात जन्मकर्म भी आम बहुत प्रख्यात आम जन्मकर्म इत्यादि जो समुद्र मंथन लीलारे यहाँ कहुई से स्वाध्याय सुत संपन्न प्रख्यात जन्मकर्म भी आम बहुत अध्ययन करूँ शास्त्र इत्यादि अध्ययन करूँ आम जन्मकर्म मत बहुत प्रख्यात युवा कहले ना जो रही वार्षिक नागर मुखपटे जो भगवान गले धरियापी से अब्जेक्शन कले असुर मैंने कहे कहीं आम कहीं पचपट धरवु अहे रंग अमंगलम ये नागर वार्षिकीर पचपट से सब मलत्याग इत सब रही आम से जीवना अमंगल त्याग अंग कहीकिने जबरदस्ती कहे आम आगे ये करूँ। तेणु ब्रह्मा जानते असुर स्वभाव बुद्धि सब विपरीत बुद्धि सर्वथा विपरीतान बुद्धि सा पार्थ तामस भगवान तक सृष्टि कर सी भाव में कारण तम गुण रजगुण बुद्धि होता तम गुण बुद्धि हूँ सर्वदा विपरीतान बुद्धि सा पार्थ तामस तम गुण बुद्धि हूँ सब विपरीत बुद्धि आसो तर। तेणु ब्रह्मा मत जानते ब्रह्मा भी सृष्टि करेणु से कहले हाउ ठीक तुम्हें आग जाओ खाइब खाई सारापर देवता मैंने खाइबे से मैंने ये उन्नत नुंती तुम्हें कि गोटे कंडीशन रही खाइबार कौन ना हाथ में तुम जमी खाऊ से खाइब ना हाथटा बंधा होकर रोज हाथटा को बेंड करहब ना दी हाथ बंधा होकर रोज तुम खाइब डाइनिंग टेबुल खाद्य रही तुम खाइब। तेणु से मैंने कौन बहुत बहुत अंतुष्ट हो खाईपर बहुत प्रकार खाद्य रही चौसठी छपन पौटी भोग रही छपन पौटी ब्रह्मा पाखे किसी अभाव रही ना कौन। तेणु रामजी किसी मत अभाव ना अनेक प्रकार रही तेणु कितु से खाई ना बहुत सुंदर सुंदर खाद्य रही खाई ना बेंड है खाइबे सीधा साल कौन खाए उपड़ा पुपड़ी पड़े कर सब नष्ट कर खाई पारे ना विरक्त होकर आस ब्रह्मा खाया दे किए गोटे खाया एमती कौन पर गोटे करती खायापी तापर देवता मैंने सब देखुं काच घर हो सब देखुं देवता मैंने हसुचार बुद्धि तापर सब सफा सफी होगा सब पुणी आसला खाद्य देवता मैंने आसिले असुर देखुं केमी खाइबे आम तो खाईपाल कौन खाइबे किंतु देवता मान बुद्धि सत्यबुद्धि सत्यगुण से ऊर्धन गच्छा सत्यस्था देवता मान सत्य गुण रही यथाथ बुद्धि रही श्लोकटी अष्टादश अध्याय बुद्धि यथाथ बुद्धि ठीक बुद्धि रही सत्य गुण में बुद्धि। तेणु से कौन कले खाद्य धरले अन्य जन खाइद सी खाद्य धरला अन्य जन खाइद सी खाद्य धरला अन्य जन खाइद लास्टा आसगला हाथ को बेंड करा पड़ा नहीं सब आनंद सब हरे कृष्णा 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 हरे 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 राम राम राम। ବହୁତ ସୁନ୍ଦର ଭାବରେ ଖାଦ୍ୟ ଗ୍ରହଣ କରି ଭଗବାନଙ୍କ ନାମ ନେଇ ଖାଦ୍ୟ ଗ୍ରହଣ କଲେ, ତାପରେ ବ୍ରହ୍ମା ଖୋଲିଦେଲେ ହାତ, ହାତ ପାଦ ଧୁଆଧୁଇ କରିକି ଆସିଲେ, ଆଉ ଅସୁରମାନଙ୍କୁ ପଚାରିବାକୁ ପଡ଼ିଲାନି କିଏ ଶ୍ରେଷ୍ଠ। ତେଣୁ ଅସୁରମାନେ କହିବେ ଆମେ ଶ୍ରେଷ୍ଠ। ତେଣୁ ଏଭଳି ଭାବରେ ଅସୁର ଦେବତାମାନଙ୍କୁ ତ ସବୁବେଳ ପାଇଁ ଯୁଗ ଯୁଗେ ସବୁ ଯୁଦ୍ଧ ଚାଲିଛି, ଭାରତ ପାକିସ୍ତାନ ଯୁଦ୍ଧ ସବୁବେଳ ପାଇଁ ଯୁଦ୍ଧ ଚାଲିଛି। ଇନ୍ଦ୍ରାରି ବ୍ୟାକୁଳମ ଲୋକମ୍, ଇନ୍ଦ୍ରର ହରି କହିଲେ ଏ ଅସୁରମାନେ ସେମାନେ ଦେବତାମାନଙ୍କ ବିରୁଦ୍ଧରେ ସବୁବେଳେ ଯୁଦ୍ଧ କରନ୍ତି, ବ୍ୟାକୁଳମ ଲୋକେ। ସେଥିପାଇଁ ଦେବତାମାନେ, କାରଣ ଯେଉଁ ବହୁତ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ତିନୋଟି ଗୁଣର ଖେଳ ଚାଲିଛି, ଭଗବାନଙ୍କର ଖେଳ ଖେଳା ଚାଲିଛନ୍ତି, ତିନିଟା ଗୁଣରେ ଖେଳ ଚଳାଉଛନ୍ତି, ସତ୍ୟ ରଜ ତମ, କେତେବେଳେ ସତ୍ୟଗୁଣର ପ୍ରାଧାନ୍ୟ ରହିଛି, କେତେବେଳେ ରଜଗୁଣର ପ୍ରାଧାନ୍ୟ ରହିଛି, କେତେ ତମଗୁଣର ପ୍ରାଧାନ୍ୟ ରହିଛି। ରଜସ୍ତମସ୍ତୁହ ସତ୍ୟମ ଭବତି ଭାରତ, ସତ୍ୟ ରଜସ୍ତମ ସହିବ ତମ ସତ୍ୟମ ରଜସ୍ତତା, କେତେବେଳେ ସତ୍ୟଗୁଣର ପ୍ରାଧାନ୍ୟ ରହିଛି, କେତେବେଳେ ରଜଗୁଣର ପ୍ରାଧାନ୍ୟ ରହିଛି, କେତେବେଳେ ତମଗୁଣର ପ୍ରାଧାନ୍ୟ ରହିଛି। ତେଣୁ ରଜତମ ଗୁଣର ଯେତେବେଳେ ପ୍ରାଧାନ୍ୟ ଆସିଯାଏ, ସେତେବେଳେ ଅସୁରମାନେ ରାକ୍ଷସମାନେ ଏମାନଙ୍କର ବଳିଆନ ହୋଇଯାଆନ୍ତି, ସେମାନେ ଦେବତାଙ୍କୁ ପରାଜୟ କରିଦିଅନ୍ତି। ତେଣୁ ଭଗବାନ କ'ଣ କରନ୍ତି ନା, ଇନ୍ଦ୍ରାରି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ, ପ୍ରତି ଯୁଗରେ ଭଗବାନ ଆସନ୍ତି, ପ୍ରତି ଯୁଗରେ ଆସନ୍ତି, ଏବଂ ସେ ଅସୁରମାନଙ୍କୁ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଅସୁରମାନଙ୍କୁ ବିନାଶ କରନ୍ତି, ବିନାଶ କରି ତାଙ୍କ ପ୍ରତି କୌଣସି ନିଷ୍ଠୁରତା ଆଚରଣ କରନ୍ତି ନାହିଁ, ଭଗବାନ ତାଙ୍କୁ ବିନାଶ କରିକି ମଧ୍ୟ ତାଙ୍କୁ ସଦ୍ଗତି ପ୍ରଦାନ କରନ୍ତି। ହତାରି ଗତିଦାୟକ ବୋଲି କୁହାଯାଏ, ଭଗବାନଙ୍କର ନାମ ହେଉଛି ହତାରି ଗତିଦାୟକ। ତାଙ୍କୁ ବିନାଶ କରନ୍ତି ମଧ୍ୟ ତାଙ୍କୁ ବ୍ରହ୍ମଲୋକକୁ ପଠାଇ ଦିଅନ୍ତି, ତାଙ୍କ ଧାମକୁ ପଠାଇ ଦିଅନ୍ତି। ତେଣୁ ଇନ୍ଦ୍ରାଣୀ ବ୍ୟାକୁଳ ଲୋକ ବୁଢ଼ାନ୍ତି ଯୁଗେ ଯୁଗେ, ପ୍ରତି ଯୁଗରେ ଭଗବାନ ଆସି ସାଧୁମାନଙ୍କୁ ରକ୍ଷା କରନ୍ତି, ପରିତ୍ରାଣ ସାଧୁନା ସାଧୁମାନଙ୍କୁ ରକ୍ଷା କରନ୍ତି। ଅର୍ଥ ହେଉଛି ସାଧୁମାନଙ୍କୁ, ସାଧୁ କହିଲେ ସେ ସାଧୁମାନେ ସବୁବେଳେ ଭଗବାନଙ୍କ ଦ୍ୱାରା ରକ୍ଷିତ ହୋଇଥାନ୍ତି, ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହୋଇଥାନ୍ତି ସାଧୁମାନେ। କୌନ୍ତେୟ ପ୍ରତିଜାନି ନମେ ଭକ୍ତ ପ୍ରଣଶତି, ଭଗବାନ ଭଗବତ ଗୀତାରେ ସବୁ ଜ୍ଞାନ ଦେଲେ, କିନ୍ତୁ ସବୁ କଥା କହିଲେ, କିନ୍ତୁ ଗୋଟିଏ କଥା ନିଜେ କହିଲେ ନାହିଁ। ଗୋଟିଏ କଥା ଯେଉଁ ଶ୍ଳୋକ ସେ ରହିଛନ୍ତି ଭଗବାନ ସବୁ ଶ୍ଳୋକ କହିଲେ ଅର୍ଜୁନକୁ, ଗୋଟିଏ ଶ୍ଳୋକ ନିଜେ କହିଲେ ନାହିଁ। କେଉଁ ଶ୍ଳୋକ ସେଇଟା? ସେ ଶ୍ଳୋକ ହେଉଛି ନବ ଅଧ୍ୟାୟରେ, ଯେ ଶାଶ୍ୱତ ଶାନ୍ତି ନିଗଚ୍ଛତି, ଯେଉଁ ସାଧୁ କହିଲେ କିଏ ନା, ଅଫିଚେତ୍ ଶୂଦ୍ରାଚାରୋ ଭଜତେ ମାମ ଅନନ୍ୟଭାଗ ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସିତ ହସ୍ୟ କ୍ଷିପ୍ରମ ଭବତି ଧର୍ମାତ୍ମା। ଏଇ ଶ୍ଳୋକଟିର ଅଧା ଶ୍ଳୋକକୁ ନିଜେ କହିନାହାନ୍ତି, ସେ କହିଲେ ଅର୍ଜୁନ ତୁମେ କୁହ, କ୍ଷିପ୍ରମ ଭବତି ଧର୍ମାତ୍ମା ଶାଶ୍ୱତ ଶାନ୍ତି ନିଗଚ୍ଛତି କୌନ୍ତେୟ ପ୍ରତିଜାନି ନାମେ ଭକ୍ତ ପ୍ରଣଶତି। ଆମର ଓଡ଼ିଆରେ ସେଟା ଭୁଲ ଟ୍ରାନ୍ସଲେସନ ହେଇଛି, କୌନ୍ତେୟ ପ୍ରତିଜାନି, କୌନ୍ତେୟ କହୁଛନ୍ତି, ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣ କହୁନାହାନ୍ତି, ମୁଁ କାହିଁକି ମୋତେ କାହିଁକି କହୁଛନ୍ତି କହିବା ପାଇଁ, କୌନ୍ତେୟ ପ୍ରତିଜାନି କାହିଁକି କହୁଛନ୍ତି, ଆପଣ କହୁନାହାନ୍ତି ମୁଁ ପ୍ରତିଜାନି। ନା ନା ନା, ଭଗବାନ ଯେତେବେଳେ ପ୍ରତିଜ୍ଞା କରନ୍ତି ସେତେବେଳେ ଦରକାର ପଡ଼ିଲେ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦିଅନ୍ତି। ଏଭଳି ଭାବରେ ଭଗବାନ ପ୍ରତିଜ୍ଞା କରିଥିଲେ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ଭୀଷ୍ମ ପ୍ରତିଜ୍ଞା କଲେ ଆଜି ମୁଁ ଅର୍ଜୁନକୁ ବଧ କରିବି, ନହେଲେ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରିବି। ତେଣୁ ଭଗବାନ ନିଜ ପ୍ରତିଜ୍ଞାକୁ ଭଙ୍ଗ କରିଦେଲେ, ଏକଥା ଭୀଷ୍ମ କହିଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ସ୍ୱ ନିଗମ ପହାୟ ନତ୍ ପ୍ରତିଜ୍ଞା ରିହିତମ ଅଧିକର୍ତ୍ତୁମ ଅବପ୍ଲୁତ ରଥସ୍ତୋ ଦ୍ରୁତ ରଥଚରଣ ଅଭ୍ୟାସ ଚଳଦ୍ଗୁ ହନ୍ତୁମ ଇବ ହରିରିବ ଗତୋତ୍ତରୀୟ। ଏଇଟା ଭଗବାନ ଯେତେବେଳେ ଭୀଷ୍ମଦେବ ସରସ୍ୱତୀରେ ପଢ଼ିଛନ୍ତି, ସେହି ସମୟରେ ଭଗବାନ ଯାଇ ପହଞ୍ଚନ୍ତି ସେଠି, ସେହି ସମୟରେ ଭଗବାନଙ୍କ ରୂପକୁ ସେ ଚିନ୍ତା କରୁନାହାନ୍ତି, ଭଗବାନଙ୍କୁ ଯେଉଁ ରୂପ ଦେଖିଥିଲେ ଯୁଦ୍ଧରେ ଯୁଦ୍ଧ ସମୟରେ ସେହି ରୂପକୁ ଚିନ୍ତା କରୁଛନ୍ତି। ତେଣୁ ସେ ରୂପରେ ଭଗବାନ କେମିତି ଥିଲେ ନା, ସ୍ୱ ନିଗମ ପାହାୟ ଭୀଷ୍ମ କହୁଛନ୍ତି ମୁଁ ପ୍ରତିଜ୍ଞା କରିଦେଲି, ମୋ ପ୍ରତିଜ୍ଞାକୁ ରକ୍ଷା କରେ, ଭଗବାନ ନିଜ ପ୍ରତିଜ୍ଞାକୁ ଭଙ୍ଗ କରିଦେଲେ। ସ୍ୱନିଗମ ପାହାଏ ମତ୍ ପ୍ରତିଜ୍ଞା ଭିତ୍ତମ ଅଧିକର୍ତ୍ତୁମ୍, ମୋର ପ୍ରତିଜ୍ଞାକୁ ସତ୍ୟ କରିବା ପାଇଁ ଅବକୃତ ରଥସ୍ତୁ। ଭଗବାନ ଡେଇଁ ପଡ଼ିଲେ ରଥରୁ ଅର୍ଜୁନ ରକ୍ଷା କରିବା ପାଇଁ। ଅର୍ଜୁନ ଏଭଳି ଭାବରେ ଭୀଷ୍ମ ଯୁଦ୍ଧ କରୁଥିଲେ, ତା ପୂର୍ବଦିନ ସମୟ ହୋଇଗଲାଣି, ତେଣୁ ପୂର୍ବଦିନ ଦୁର୍ଯ୍ୟୋଧନ ବହୁତ ପ୍ରକାର ତିରସ୍କାର କଲା ଭୀଷ୍ମଦେବଙ୍କୁ। ଆପଣ ଯୁଦ୍ଧ କରିବା ପାଇଁ ଚାହୁଁନାହାନ୍ତି, ପାଣ୍ଡବମାନଙ୍କୁ ଆପଣ ରକ୍ଷା କରିବା ପାଇଁ ଚାହୁଁଛନ୍ତି, ଆମର ସବୁ ଭାଇମାନେ ମୃତ୍ୟୁବରଣ କଲେଣି, ଆପଣ କିଛି ଯୁଦ୍ଧ କରୁନାହାନ୍ତି, ଏଭଳି ଭାବେ ବହୁତ ତିରସ୍କାର କଲେ। ତେଣୁ ଭୀଷ୍ମ ପ୍ରତିଜ୍ଞା କଲେ, ଆସନ୍ତାକାଲି ଅର୍ଜୁନକୁ ହତ୍ୟା କରିବି, ନହେଲେ କୃଷ୍ଣ ପାଞ୍ଚ ପାଣ୍ଡୁକୁ ହତ୍ୟା କରିଦେବି। ଚିନ୍ତା କଲେ, ପାଞ୍ଚ ପାଣ୍ଡୁକୁ ହତ୍ୟା କରିଦେବି, ପାଞ୍ଚଟା ବାଣ ତିଆରି କରିଦେଲେ, ଏ କଥା ଜାଣିଛନ୍ତି ମହାଭାରତରେ। ଯାହା ହଉ, ତେଣୁ ଇଏ ଯେଉଁ ଭଗବାନ ଦେଖିଲେ ଏଭଳି ଯୁଦ୍ଧ କରୁଥିଲେ ଅର୍ଜୁନ, ଆମେ ସେ ସମୟରେ ରାଧାକୃଷ୍ଣ ମହାରାଜ କହନ୍ତି ଅର୍ଜୁନ ଯେଉଁ 18 ଦିନ କାଳ ଯୁଦ୍ଧ କଲେ ତାଙ୍କୁ ପରିଶ୍ରମ କେତିକି ହେଇଥିଲା। ସେଇଦିନ ତାଙ୍କ ଶରୀରରୁ ଝାଳ ଟିକେ ବାହାରିଥିଲା, ଏଇଟା ହେଉଛି ତାଙ୍କ ପରିଶ୍ରମ। ଭଗବାନ ଏଇଟା ସହିପାରିଲେ ନାହିଁ, ଭଗବାନ ଡେଇଁ ପଡ଼ିଲେ ରଥରୁ। ତେଣୁ ଗୋଟେ ରଥ ଚରଣ ରଥ ଚକା, ଗୋଟେ ଭଙ୍ଗା ରଥ ଚକାକୁ ଧରି ଧାଇଁଗଲେ ଭଗବାନ। ଦ୍ରୁତ ରଥଚରଣ ଅଭ୍ୟାସ ଚଳକୁ ହନ୍ତୁମିବ ହରି ରିଭ, ହରି କହିଲେ ସିଂହ, ହରିର ଅନେକ ଅର୍ଥ ରହିଛି ନା, ହରିର ଅର୍ଥ ପଥ ଗୋଟେ ହେଉଛି ସିଂହ। ସିଂହ ଯେପରି ଇଭ, ଇଭ କହିଲେ ହାତୀକୁ ଆକ୍ରମଣ କରେ, ସେଭଳି ଭଗବାନ ଧାଇଁଗଲେ ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ। ତେଣୁ ଭୀଷ୍ମଦେବ ବହୁତ ଆନନ୍ଦିତ ହୋଇଗଲେ, ଧୀର ସ୍ତ୍ରଣ ମୁହତି, ଧୀର କେବଳ ମୃତ୍ୟୁ ପାଇଁ ଭୟ କରିବ ନାହିଁ, ଇଏ ହେଉଛନ୍ତି ମହାଜନ, ଇଏ ବହୁତ ଆନନ୍ଦିତ ହେଇଯାଉଛନ୍ତି। ଯାହା ମୋ କଥାକୁ ରକ୍ଷା କଲେ ପ୍ରଭୁ, ପ୍ରଭୁ କେତେ କୃପାମୟ, ମୋ କଥାକୁ ରକ୍ଷା କରି ଅସ୍ତ୍ରକୁ ଧାରଣ କଲେ, ତେଣୁ ଆଜି ମୁଁ ଭଗବାନଙ୍କ ହାତରେ ମୃତ୍ୟୁବରଣ କରିବି, ବହୁତ ଆନନ୍ଦିତ ହେଉଛନ୍ତି। କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ସେ ସମୟରେ ସନ୍ଧ୍ୟାବେଳ ହେଇଯାଇଛି, ଶଙ୍ଖ ବାଜିଗଲା, ତେଣୁ ତାକୁ ଆଉ ହତ୍ୟା କଲେ ନାହିଁ, ଭଗବାନ କ'ଣ ହତ୍ୟା କରିଥାନ୍ତି, ଯାହା ହଉ। ଏଇଭଳି ଭାବରେ ଭଗବାନ କହିଛନ୍ତି ଅର୍ଜୁନ ମୁଁ ସବୁ କଥା କହିଲି, ସବୁ ଜ୍ଞାନ ତୁମକୁ ଦେଲି, କିନ୍ତୁ ଏ କଥାଟା ମୁଁ କହିବି ନାହିଁ, ତୁମେ ଘୋଷଣା କର, କୌନ୍ତେୟ ପ୍ରତିଜ୍ଞାନ ହିଁ ନାମେ ଭକ୍ତ ପ୍ରଣଶ୍ୟତି। ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଭଗବାନ ଯେଉଁ କହିଲେ ତାର ଭାବ ହେଉଛି ଖାଲି ଏମିତି କହିଦେଲେ ହେବ ନାହିଁ, ଯେଉଁଠି ବିବାଦମାନ ହେଉଛି, ଯେଉଁଠି ବିବାଦ ପଡ଼ିଛି, ବାଦ ବିବାଦ ଚାଲିଛି, ଭଗବାନ ରକ୍ଷା କରନ୍ତି କି ନାହିଁ, ଏଇଭଳି ଭାବରେ ଯଦି ବାଦ ବିବାଦ ହେଉଛି, ବହୁତ ଜାଗାରେ ଦେଖାଯାଉଛି ଭକ୍ତମାନେ ମୃତ୍ୟୁବରଣ କରୁଛନ୍ତି, ଏଇଭଳି ଭାବରେ ଯେଉଁ ବାଦ ବିବାଦ ହେଉଛି ସେଇଠି ଯାଇକରି ଘଣ୍ଟା ଶଙ୍ଖ ଇତ୍ୟାଦି ନାଦ କରିକି ଘୋଷଣା କରିବ, ଘୋଷଣା ଯେମିତି ଆଗେ ବାଜା ବଜେଇକିରି କହୁଥିଲେ, ଘୋଷଣା କରୁଥିଲେ, ଡେଙ୍ଗୁରା ଫୁଟିକି ଘୋଷଣା ହେଉଥିଲା, ସେଇଭଳିଆ ତୁମେ ଘୋଷଣା କରିବ କ'ଣ ନା, ନମେ ଭକ୍ତ ପ୍ରଣଶ୍ୟତି, ଭଗବାନଙ୍କର ଭକ୍ତ କେବେ ହେଲେ ବିନାଶ ହେବ ନାହିଁ, ନମେ ଭକ୍ତ ପ୍ରଣଶ୍ୟତି। ତେଣୁ ଏଇଭଳି ଭାବରେ ଭଗବାନ ଯେଉଁ କୁହାଗଲା ଯେ ଇନ୍ଦ୍ରାରି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ, ଭଗବାନ ପ୍ରତି ଯୁଗରେ ଆସି ତାଙ୍କୁ ରକ୍ଷା କରନ୍ତି, ତାଙ୍କ ଭକ୍ତମାନଙ୍କୁ ରକ୍ଷା କରନ୍ତି। ଏଇଭଳି ଭାବରେ ବ୍ରହ୍ମା ଦର୍ଶନ କରୁଛନ୍ତି, ତାର ଭାବରେ ଏସବୁ କଥା କୁହାଗଲା। ତେଣୁ ଭଗବାନଙ୍କର କୃପା କରୁଛନ୍ତି ବ୍ରହ୍ମାଙ୍କୁ, ବ୍ରହ୍ମା ବିଭିନ୍ନ ପ୍ରକାର ଦୃଶ୍ୟ ଦେଖୁଛନ୍ତି, ଏପରି ଲୀଳାଟି ସବୁ ଚାଲିବ ବର୍ତ୍ତମାନ, ଆହୁରି କେତୋଟି ଶ୍ଳୋକ ରହିଛନ୍ତି, ଭଗବାନ ସବୁ କେତେ କୃପା କରୁଛନ୍ତି ବ୍ରହ୍ମାଙ୍କୁ, ଅପରାଧ ଥିଲେ ମଧ୍ୟ ଗ୍ରହଣ କରୁନାହାନ୍ତି ଅପରାଧ, ପିତା ଯେମିତି ପୁତ୍ରର ଅପରାଧ ଗ୍ରହଣ କରନ୍ତି ନାହିଁ, ଅର୍ଜୁନ ସେମିତି କହିଥିଲେ, ଆମର ସମୟ ହୋଇଗଲାଣି, ଆମେ ଆଉ କହିବା ନାହିଁ ବେଶି, ତେଣୁ ଆମ କଥାକୁ ବିଶ୍ରାନ୍ତ ଗୁରୁ ପଚାରିବା, କାହାର କିଛି ସନ୍ଦେହ ଅଛି ସବୁ ବୁଝିହେଲା, କି ପ୍ରଶ୍ନ ଅଛି, ନହେଲେ ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେତ ଗୌରଭକୁନ୍ଦ କି, ତାଇ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ।